आकाश बाणी संवाद पढ़ुछंति महेश्वर साहू। मुख्य संवाद, नूआदिल्लीर कर्तव्य पथरे 76वां साधारणतंत्र दिवस समारोह रे जातीय पताका उत्तोलन कले राष्ट्रपति। प्रयागराज महाकुंभर 14वां दिवस रे नमो आप प्रदर्शित। ओडिशार राजधानी भुवनेश्वर रे 76वां साधारणतंत्र दिवस रे परेड अभिवादन ग्रहण कले राज्यपाल। विभिन्न क्षेत्र रे उत्कर्ष प्रतिपादन करिथिबा 139 जन पद्म पुरस्कार पाई मनोनीत। ओडिशार 4 जन पाइबे पद्मश्री सम्मान एवं आईसीसी 19 वर्षरु कम महिला T20 क्रिकेट रे भारत और बांग्लादेश मध्य चली मुकाबला। देश आज 76वां साधारणतंत्र दिवस पालन करिछि। नूआदिल्लीर कर्तव्य पथरे राष्ट्रपति द्रौपदी मुर्मू जातीय पताका उत्तोलन करि सम्मिलित परेडरे अभिवादन ग्रहण करिछन्ति। प्रधानमंत्री नरेन्द्र मोदी जातीय युद्ध स्मारकी परिदर्शन करि अमर शहीद जवान मानंकु पुष्पमाल्य अर्पण पूर्वक श्रद्धांजलि ज्ञापन करिबा परे समारोह आरंभ होइथिला। परेडरे 105 mm लाइट फिल्ड गनरे 21 तोपसलामी सहित जातीय संगीत गान करा जाइथिला। संविधान प्रणयनर 75 वर्ष पूर्ति तथा जनभागीदारीतार निदर्शन स्वरूप स्थलसेना, वायुसेना, नौसेना, अर्धसामरिक बाहिनी, एनसीसी एवं एनएसएस तथा विभिन्न वर्गर सामरिक पुलिस बाहिनी सम्मिलित परेडरे अंशग्रहण करिथिले। भारतर सांस्कृतिक विविधता एवं सामरिक शक्ति कर्तव्य पथरे प्रदर्शन करा जाइथिला। इंडोनेशियार राष्ट्रपति प्रबो सुबियांतो चलित गणराज्य दिवस समारोह में मुख्य अतिथि भाव जोग देइथिले। इंडोनेशियार 160 जन सेनाकर्मी तथा 190 जन बैंड कंटिजेंट परेड्रे अंशग्रहण करिथिले। विभिन्न राज्य, केन्द्रशासित अंचल, केन्द्र सरकार मंत्रालय और विभाग 31 प्रज्ञापन मेढ़ आज प्रदर्शन करा जाइथिला। स्वर्णिम भारत विरासत और विकास शीर्षक प्रज्ञापन मेढ़गुड़िक प्रस्तुत होइथिला। 47 विमान द्वारा फ्लाईपोस्ट कार्यक्रम सह एक समारोह समापन होइछि। देश और समाज गठन में प्रमुख अवदान रखिथिबा विभिन्न क्षेत्र व्यक्तिविशेष को सम्मान प्रदर्शन स्वरूप एक समारोह रे स्वतंत्र अतिथि भाव निमंत्रण करा जाइथिला। देशर विभिन्न राज्यरु सरपंच, हस्तशिल्प और हस्तंत कारीगर, स्वयं सहायक गोष्ठी सदस्य, आशा और अंगनवाड़ी कर्मी, सड़क निर्माण कर्मी आदि 34 वर्गर 10,000 व्यक्ति स्वतंत्र अतिथि भाव एक समारोह में जोग देते। प्रयागराज में चली महाकुंभ आज 14वां दिन में पहुंची। श्रद्धालु मैंने रीतनीति संपन्न करने मेला अंचल स्थापित विभिन्न प्रदर्शनी और पैविलियन परिदर्शन कर पैविलियन रे नमो आप मुख्य आकर्षण केन्द्रबिंदु पलटि। आम संवाददाता जनई प्रदर्शनी रे नरेंद्र मोदी आप्र विभिन्न वैशिष्ट्य एवं उपादेयता को प्रदर्शन करा जाइछि। एही आप को किपरि डाउनलोड करा जाई व्यवहार करा जीवो से विषय रे व्याख्या करा जाइछि। एथिसहित प्रधानमंत्री श्री मोदी जीवनी एवं तांकर स्मरणीय मुहूर्त गुड़िक उपरे आधारित चित्र गुड़िक मध्य गैलरी रे प्रदर्शित होइछि। परिदर्शक माने एही आप जरिया रे केंद्र सरकार विभिन्न योजना और कार्यक्रम विषय रे जानी परिबे बोली नरेंद्र मोदी आप प्रदर्शनी रो प्रभारी पुंडरीक मिश्र कहिसंते। ओडिशार राजधानी भुवनेश्वर गांधी मार्ग रे आयोजित राज्यस्तरीय 76वां साधारणतंत्र दिवस रे राज्यपाल हरिबाबू कंभमपाटी जातीय पताका उत्तोलन करिबा सह परेड अभिवादन ग्रहण करिसंते। एही उपलक्षे आयोजित समारोह रे सुरक्षा बाहिनी, एनसीसी कैडेट एवं विभिन्न स्कूल और कॉलेज छात्र छात्री द्वारा चिताकर्षक परेड और कलाकार द्वारा लोकनृत्य परिवेशन करा जाइथिला। कटक शहर रे आयोजित जिलास्तरीय साधारणतंत्र दिवस समारोह रे मुख्यमंत्री मोहन चरण माझी जातीय पताका उत्तोलन करी कहिथिले केन्द्र और राज्य सरकार मिलित उद्यम रे आसंता 5 वर्ष मध्यरे ओडिशारे भित्तिभूमि विकासर सुवर्ण समय उपलब्ध हेब। ग्रामांचल विकास उद्देश्य विकसित गाँ विकसित ओडिशा अभियान रे आसंता 5 वर्ष मध्यरे 5,000 कोटी टंका विनियोग करा जिबो। एही अवसर में मुख्यमंत्री कहिछन्ति राज्यर 3.5 कोटी लोकंकु आसंता फेब्रुवारी मासरु आयुष्मान भारत योजनारे सुलभ स्वास्थ्य सेवा जोगाई दियाजिबो। साधारणतंत्र दिवस पालन अवसर में आज महाकुंभ मेळारे श्रद्धालु एवं पर्यटकों पर भव्य सांस्कृतिक समारोह अनुष्ठित होउछि। मुख्य कार्यक्रम गंगा मंडपठारे आयोजित होउछि। आम संवाददाता देथिबा सूचना अनुजाई श्रद्धालु आध्यात्मिकता, भारतीय संस्कृति एवं देशप्रेमर सम्मिलित भावनार अनुभव करिवे। ମହାକୁମ୍ଭରେ ଗଙ୍ଗା ଯମୁନା ସରସ୍ୱତୀ ଓ ତ୍ରିବେଣୀ ଭଳି ଚାରିଟି ମଣ୍ଡପରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା 149 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଏଥିରେ 7 ପଦ୍ମବିଭୂଷଣ, 19 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ରହିଛି। ପ୍ରବାସୀ ଭାରତୀୟ, ବିଦେଶୀ ଆଦି ବିଭିନ୍ନ ବର୍ଗର 10 ଏବଂ ମରଣୋତ୍ତର ଭାବେ 13 ଏହି ପୁରସ୍କାର ପ୍ରଦାନ କରାଯିବ। ବିଶିଷ୍ଟ ଲେଖକ ଏମ୍ଟି ବାସୁଦେବନ ନାୟାର, ସୁଜୁକି ମୋଟର୍ସ କର୍ପୋରେସନର ପୂର୍ବତନ ଚେୟାରମ୍ୟାନ୍ ଓସାମୁ ସୁଜୁକି ଏବଂ ଗାୟିକା ଶାରଦା ସିହ୍ନାଙ୍କୁ ମରଣୋତ୍ତର ଭାବେ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରାଯିବ। କଣ୍ଠଶିଳ୍ପୀ ପଙ୍କଜ ଉଦ୍ଧାସ, ଅର୍ଥନୀତିଜ୍ଞ ବିବେକ ଦେବରାୟଙ୍କୁ ମରଣୋତ୍ତର ଭାବେ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯିବ। ହକି ଖେଳାଳି ପିଆର୍ ସିଜେସ୍କୁ ପଦ୍ମଭୂଷଣ ସମ୍ମାନ ପାଇଁ ମନୋନୀତ କରାଯାଇଛି। ସେହିପରି କ୍ରିକେଟ୍ ଖେଳାଳି ଆର୍ ଅଶ୍ୱିନୀ ଏବଂ ଫୁଟବଲ ଖେଳାଳି ଆର୍ ଏମ୍ ବିଜୟନ୍ଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ କରାଯାଇଛି। ଓଡ଼ିଶାରୁ ଡାକ୍ତର ଅଶୋକ କୁମାର ମହାପାତ୍ର, ଅଦ୍ୱୈତ ଚରଣ ଗଡ଼ନାୟକ, ଦୁର୍ଗାଚରଣ ରଣବୀର ଏବଂ ପ୍ରତିଭା ଶତପଥୀ ପଦ୍ମଶ୍ରୀ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଜାମ୍ମୁ କାଶ୍ମୀରରେ ପାରମ୍ପରିକ ଉତ୍ସାହ ଓ ଉଲ୍ଲାସ ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ଆଜି ଗଣତନ୍ତ୍ର ଦିବସ ପାଳନ ହୋଇଛି। ଶ୍ରୀନଗର ବକ୍ସି ଷ୍ଟାଡିୟମରେ ଆୟୋଜିତ ସମାରୋହରେ ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର କୁମାର ଚୌଧୁରୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେଡ୍ ଅଭିବାଦନ ଗ୍ରହଣ କରି ଶ୍ରୀ ଚୌଧୁରୀ କହିଥିଲେ, ଜାମ୍ମୁ କାଶ୍ମୀର ଭାରତର ମୁକୁଟ ହୋଇ ରହିଛି। ମୁଖ୍ୟମନ୍ତ୍ରୀ ଉମାର ଅବଦୁଲ୍ଲାଙ୍କ ନେତୃତ୍ୱାଧୀନ ସରକାର ଅଞ୍ଚଳର ପ୍ରଗତି ଓ ବିକାଶ କାର୍ଯ୍ୟକୁ ଉତ୍ସାହର ସହ ଆଗେଇ ନେଉଛନ୍ତି। ଶେଖ୍ ମହମ୍ମଦ ଅବଦୁଲ୍ଲା ଏବଂ ଅନ୍ୟ ସ୍ଥାନୀୟ ନେତାଙ୍କ ଅବଦାନକୁ ପ୍ରଶଂସା କରି ଉପମୁଖ୍ୟମନ୍ତ୍ରୀ କହିଥିଲେ, ଏମାନଙ୍କ କଠିନ ସଂଘର୍ଷ ଓ ବଳିଦାନ ଯୋଗୁଁ ଜାମ୍ମୁ କାଶ୍ମୀରରେ ଗଣତନ୍ତ୍ର ସୁଦୃଢ଼ ହୋଇଛି। କାର୍ଯ୍ୟକ୍ରମରେ ଜାମ୍ମୁ କାଶ୍ମୀର ପୁଲିସ, ସିଆର୍ପିଏଫ୍, ବିଏସ୍ଏଫ୍, ଆଇଟିବିପି, ଏସ୍ଏସ୍ବି, ଏନ୍ସିସି କ୍ୟାଡେଟ୍ ଏବଂ ସ୍କୁଲ୍ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶ୍ରୀନଗର ଏବଂ କାଶ୍ମୀର ଅଞ୍ଚଳର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଗଣତନ୍ତ୍ର ଦିବସ କଡ଼ ସୁରକ୍ଷା ବଳୟ ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ପାଳନ ହୋଇଛି। ନାଗାଲାଣ୍ଡର ସଚିବାଳୟ ପ୍ଲାଜା କୋହିମାରେ ପାଳିତ 76ତମ ଗଣତନ୍ତ୍ର ଦିବସ ସମାରୋହ ଅବସରରେ ରାଜ୍ୟପାଳ ଲା ଗଣେଶନ୍ ଆଜି ମୁଖ୍ୟମନ୍ତ୍ରୀ ମୋବାଇଲ୍ ଅପରେସନ୍ ଥିଏଟର ସିଏମ୍ଏମ୍ଓର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ସୁଗମ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ରହିଛି। ସ୍ୱାସ୍ଥ୍ୟସେବା ସୁବିଧାରୁ ବଞ୍ଚିତ ଥିବା ସମ୍ପ୍ରଦାୟଗୁଡ଼ିକୁ ଉନ୍ନତ ଶଲ୍ୟ ଚିକିତ୍ସା ଏବଂ ଚିକିତ୍ସା ସେବା ପ୍ରଦାନ ପାଇଁ ଏହି ମୋବାଇଲ୍ ଅପରେସନ୍ ଥିଏଟରର ଡିଜାଇନ୍ କରାଯାଇଛି। ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାରେ ସଜ୍ଜିତ ଏହି ମୋବାଇଲ୍ ଅପରେସନ୍ ୟୁନିଟ୍ ସ୍ୱାସ୍ଥ୍ୟସେବାର ଅସମାନତାକୁ ଦୂର କରିବା ସହ ରାଜ୍ୟର ଅନୁନ୍ନତ ଅଞ୍ଚଳରେ ସ୍ୱାସ୍ଥ୍ୟ ସମାନତାକୁ ପ୍ରୋତ୍ସାହିତ କରିବ। ସାଧାରଣତନ୍ତ୍ର ଦିବସ ଅବସରରେ ଅଟାରୀ ସୀମାରେ ଥିବା ଐତିହାସିକ ଯୁଗ୍ମ ଚେକ୍ପୋଷ୍ଟରେ ଆଜି ସୀମା ସୁରକ୍ଷା ବଳ ବିଏସ୍ଏଫ୍ ଜାତୀୟ ପତାକା ଉତ୍ତୋଳନ କରିଛି। ବିଏସ୍ଏଫ୍ କମାଣ୍ଡାଣ୍ଟ ଏଚ୍ଏନ୍ ଯୋଶୀ ସମାରୋହରେ ଉପସ୍ଥିତ ଯବାନମାନଙ୍କ ସହ ତ୍ରିରଙ୍ଗାକୁ ଅଭିବାଦନ ଜଣାଇଥିଲେ। ବିଏସ୍ଏଫ୍ର ଅତିରିକ୍ତ ମହାନିର୍ଦ୍ଦେଶକ ସତୀଶ ଖଣ୍ଡାରେ ପଞ୍ଜାବ ଫ୍ରଣ୍ଟିୟର ଆଇଜି ଡକ୍ଟର ଅତୁଲ ଫୁଲଜେଲେଙ୍କ ସହ ଅମିତସାର ସ୍ଥିତ ଏୟାରବେସ୍ରେ ତ୍ରିରଙ୍ଗା ଉତ୍ତୋଳନ କରିବା ସହ ଯବାନମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ସାମରିକ ଅଧିକାରୀମାନେ ଭାରତୀୟ ସମ୍ବିଧାନର ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ଯବାନମାନଙ୍କ ଅତୁଟ ପ୍ରତିବଦ୍ଧତାକୁ ଦୋହରାଇବା ସହିତ ପ୍ରତ୍ୟେକ ଭାରତୀୟଙ୍କୁ ଯେକୌଣସି ମୂଲ୍ୟ ଦେଇ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ। ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ୍ରେ ଶିଷ୍ୟ ମାନ୍ୟତାପ୍ରାପ୍ତ ଯୋଡ଼ି ଆମେରିକାର ଟେଲର ଟାଉନ୍ସେଣ୍ଟ ଏବଂ ଚେକ୍ ଖେଳାଳି କାଟେସିନା ସିନିଆକୋଭା ଆଜି ମେଲବୋର୍ଣ୍ଣ ପାର୍କର ଆଇକନିକ୍ ରଡ୍ ଲେବର୍ ଏରେନାରେ ମହିଳା ଡବଲ୍ସ ଟାଇଟଲ୍ ଜିତିଛନ୍ତି। ତୃତୀୟ ମାନ୍ୟତାପ୍ରାପ୍ତ ଲାଟିଭିଆର ଜେନା ଓଷ୍ଟୋପେଙ୍କୋ ଓ ତାଇୱାନ୍ର ସୁ ଓଏଙ୍କୁ 6-2, 6-7, 6-3 ପରାସ୍ତ କରିଥିଲେ। ଆଇସିସି 19 କମ୍ ମହିଳା କ୍ରିକେଟ୍ ଟି20 ବିଶ୍ୱକପ୍ ପ୍ରତିଯୋଗିତାର ଆଜି ଭାରତ ବାଂଲାଦେଶ ମଧ୍ୟରେ ମୁକାବିଲା ଚାଲିଛି। ମାଲେସିଆର କୁଆଲାଲମ୍ପୁରସ୍ଥିତ ଓଭାଲ୍ ଷ୍ଟାଡିୟମରେ ମଧ୍ୟାହ୍ନରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଭାରତୀୟ ଅଧିନାୟକ ନିକି ପ୍ରସାଦ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ବାଂଲାଦେଶ 11 ଓଭର ବିନିମୟରେ 53 ରନ୍ କରି 5 ହରାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ 76ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି। ପ୍ରୟାଗରାଜ ମହାକୁମ୍ଭର 14ତମ ଦିବସରେ ନମୋ ଆପ୍ ପ୍ରଦର୍ଶିତ। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ 76ତମ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା 149 ପଦ୍ମ ପୁରସ୍କାର ପାଇଁ ମନୋନୀତ ଏବଂ ଆଇସିସି 19 ମହିଳା ଟି20 କ୍ରିକେଟ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଛି ମୁକାବିଲା। ସମ୍ବାଦ ଶେଷ ହେଲା।